ଶିରାଶିରି ପରାଶିରାର ପାପଣ ମୁଁ ମାଗୁଛି ହାତେ ମୁଁ ପାଇ ମାରି କହୁଥିଲି ଘାଡ଼ି ଚାଲି ଦିନେ କେବେ ମାନି ଘର ଛଡ଼ା ବନ୍ଧୁ ଛଡ଼ା ଭାଇ ଜନ କେହି ମୋର ଜଣେ ନାହିଁ ତୁମେ ବନ୍ଧୁ ପଣ ମୁନି ଏକା ଜାଣେ ଜୀବନ ରଖିବା ପାଇଁ ଚର୍ମ ଚିର ରହିଲା ମୋର ମାଂସ ତ ରହିଲା ତୋ ପାଦରେ ମନ ଦେଇଥିଲି ଘର ଯେ ଅପମାନ କଲୁ ଧନ ଦେଇ ଧନ ଯେତିକି
ମଣିଷର ଚାଲି ଯାଏ ଶୀଘ୍ର ଯାଇକରି ବୈକୁଣ୍ଠରେ ମିଶେ ନାହିଁ କାହିଁକି ଚାରିଟା ପୁର ଅଛି ଚାରିଟା ପୁର ଭିତରେ ପ୍ରେତପୁର ଅଛି ପ୍ରେତପୁରରେ ଚାହା ଘଟ ଯାଏ ବୁଲେ ଶୀଘ୍ର କେଉଁଠି ମିଶିପାରେନି ତାର ସେଇଭଳିଆ ମିଶିବା ସବୁବେଳେ ଆସିଲେ ଯେଉଁଠି ମୋର ସେ ଝାଡ଼ି ଘରେ କଣ୍ଡା ଘରେ ଚଳିଲେ ତାର ଟିକେ ମିଶିବାର ଜାତି ଧାରବ ନାହିଁ ବ୍ରହ୍ମ ସିଏ ସ୍ଥିର ବ୍ରହ୍ମ ସ୍ଥିର ବ୍ରହ୍ମକୁ ନାଉରି ଦରକାର ତେବେ ଭଗ ସଂସାର ପାରିବା ପାଇଁ ନାଉରି ଦରକାର ହରେ 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 ରାମ 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 ହରେ ହରେ ଏଣୁ ତିନିଟା ପାଠ ଅଛି ଚାରି ପାଞ୍ଚ ଯେତେବେଳେ ତମ ହବ ଘଟରୁ ସେ ଅନ୍ତର ହେଇଯିବ ଆଉ ଆସିବ ଚାରି ପାଞ୍ଚ ସିଏ ଯେ ନା ଚାରି ବେଦ କରି ନିର୍ମାଣ କରି ବେଦ ନାମକୁ ଯେ ଡେଇଁକି ଧରି ଶ୍ୟାମ ବେଦ ବୋଲି ଭଜନ ମୋର ବେଦ ନାମକୁ ବରହି ବିଚାର ଅଥବ ବେଦ ଯେ କର୍ମ ଉପାଧି ନାମ କର୍ମରେ ଯେ ହୁଅ ସ୍ଥିତି ଏ ମତେ ବେଦର କରମ ମାନ ବେଦ କରୁ ଖାଇ ସବୁ ଜ୍ଞାନ ଋତ ଅଥର ବେଦାର ନେଇ ଶିଶୁ ବେଦ ଶୂନ୍ୟ ରୂପରେ ଭାଇ ଆଉ ଋଷି ମାନଙ୍କର ଶିଶୁ ବେଦରେ ଆଉ ଋଷି ମାନଙ୍କର ଶିଶୁ ବେଦରେ ଆଉ ଧ୍ୟାନ କରୁଛନ୍ତି ଶୂନ୍ୟ ମନ୍ଦିରେ ସୋସାଇଟି ମାନଙ୍କ ଶ୍ୟାମ ଭୋଜନ ଶ୍ୟାମ ବେଦ ପରେ ଲଗାନ୍ତି ମନ ସୋସାଇଟି ସାଙ୍କର ରୂପକୁ ନେଇ ଦେବତା ମାନେ ଜନ୍ମ ହେଲେ କହି ଆଉ ଋଷି ମାନେ କହି ହୋଇଲେ ଜାତ ଗୃହତା ଧର୍ମଟି ବଡ ସମ୍ଭୂତ ଗୃହିଜନ ମନ ଜାଣିବା ପାଇଁ ଦେବତା ଜନ୍ମ ହେଲେ ଗୃହି ହୋଇ ଗୃହିର ସଙ୍ଗେ ଯେ ତରନ୍ତି ଖେଳ ଗୃହ ସଙ୍ଗରେ ଯେ ହୁଅନ୍ତି ମେଳ ଗୃହ ସଙ୍ଗେ ତାର ଭାବନା ଥାଇ ସେଇ ଭାବନା ସେ ଅଙ୍ଗେ ପଳାଇ ରୂପବେଦ କରି କର୍ମର ନୀତି ନାନା କମକୁ ସେ ଦେଶାଧିପତି ରୂପ ଅଥର୍ବ ନାମଟି ଅର୍ଥ ସାର ଜଞ୍ଜାଳ ମଧ୍ୟ ହୁଁ ହରି ବିଚାର ଜଞ୍ଜାଳ ନଈରେ ଜାଣିମୁ କାହିଁ ବେଦରେ ଦେହ ଶିଶୁ ପୋଳାଇ ମାତା ପିତାକୁ ବେଦ ହୋଇଲେ ବେଦ ପ୍ରମାଣରେ ଜନ୍ମ ଦେଲେ ବେଦରେ କେବୁ ବଗିଚି ତୁଇଦାରେ ତାର ରୋହି ମତି ଆଉ ନିଗମ ଭୁବନ ଗମିବା ପାଇଁ ଆଉ ଗମିବା ଯେ ଗୁଡ଼ା ସହଜ ନୁହଁ ପୂର୍ବରୁ ଯଦି ବାସନା ଦେଖିବ ସେବକ ତାକୁ ଦିଶିବ କହିବା ବୋଲି କିଛି ନୁହଁ ବେଦ ଥିଲେ ତୁଇ ପାଇବୁ ଜାଣି ତାକୁ ସଦା ସୁରକ୍ଷିତ ଜନଜାନ କୃଷ୍ଣ ଏସବୁ ଜନ୍ମ ନାମର ନାମ ପୂର୍ବ ଅଛି ତାକୁ ନିଳୟ କେତେ ପୂର୍ବ ରଖିଛି ଯେ ଜଗତ ହିତେ ଦାଣ୍ଡର ବିଜା ସହଜ ନୁହଁ ଦୟା ଥିଲେ ତୁଇ ପାଇବୁ ଯାଇ ଗୁରୁ ନ କହିଲେ ବଜେଇ ବାବୁ ଗୁରୁ ନ କହିଲେ ଗୁରୁ ନ କହିଲେ ବଜେଇ ବାବୁ ଗୁରୁ ନ କହିଲେ ଗୀତ ବୋଲିବୁ ଗୁରୁ ଗୋଟି ନାମ ହୋଇଛି ସାର ଗୁରୁ ନାମ ଗୋଟି ଜଗତରେ ଘର ସେ ଗୁରୁ ରହିଛି କେଉଁଠି ପାଇଁ ସେ ଗୁରୁ ପାରିବୁ ବତାଇ କହିବା ବୋଲି ବା ନୁହେଁ କିଛି ଯେତ ପ୍ରମାଣେ ଯେ ଦେହ ଚଳୁଛି ଚଳ ମାନ ଅଛି ଜଗତ ସାର ନାନା ପ୍ରକାର ଖେଳ ତାର ଗୋଟି ଗୋଟି ଖେଳି ଖଞ୍ଜିଛି ସେଇ ରଜ ପୂଜାରେ ଯେ ଉତ୍ତମ ହୋଇ ଦେଶ ଚାଲିଲା କେମନ୍ତ ଜେତଲା ରଜ ମଧ୍ୟରେ ଯେ ବିଜ ଖେଳିଲା ଫୁଲ ମଧ୍ୟରେ ଯେ ହୋଇ ପାଖୁଡ଼ା ପାଖୁଡ଼ା କଳସ ଯୋଡ଼ା ସପବିନ୍ଧାଣି ରୂପେ କରୁଥାଇ ସହଜ ମାନବ କହି ନୁହଁ ଶୂନ୍ୟକୁ ଶୂନ୍ୟରେ ରଖିଛି ନାହିଁ କଳା ଶ୍ୟାମଳା ଯେ ଗୋଡ଼ା ପଲାଇ ବାହୁ ପଟ ଭୂତରେ ଘୋଡ଼ ହୋଇ ଯେ ଖେଳୁଛି ଦ୍ୱାରେ ଦ୍ୱାଦଶ ଜଣ ଜଗି ଖେଳି ପାଇଁ ଦ୍ୱାଦଶ ପ୍ରକାର କଇଁଛି ବାଜି ଭଲା ସେ କଇଁଛି ତେମତ ସ୍ୱର ନାନା ପ୍ରକାରେ ଡାକେ ନାମ ତୋର ବଇଁଛି ଆପଣ ମନ ରଖିଲି ଗୋପପୁର ମୋର ଦିନକୁ ନେଲି ଗୁରୁପାଦ ଗୋଟି ହୋଇ ରାତିର ସମୟ ସମୟ ଦେଖା ମୋହର ନାଚୁଆ ନଥିଲେ ନାଟକ ଶୋଭା ନାଚୁଆ ନଥିଲେ ନାଟକ ଶୋଭା ନାଟକ ଥିଲେ ବିଷୟ ଶୋଭା ନାଟକରୁ ଅଛି ଅଙ୍ଗରେ ଥାଏ
মানব
হইলা দেবতা হব, দেব পূজার সাঙ্গ রহব, মানব সাঙ্গে চলব খেল, গুপ্ত ভাবে তরু ছাই মেল, দূরে দূরকু রখই নাই, তার ভাব নাই, যেতু ভাব জীবনে ধন পোহর হরি মায়ে বোলাই মারুতি ধরি মোর একটি হেব যে লোড়া ভাবু নাই মু তোতে হাতি ঘোড়া রাজা বোলা মোর লোড়া নু হই জমিদার হওয়া খুঁজবি চাই এটি আসিও তোর বুড়া বই আগে দেখি পার কেমতে সে রূপ হইব খেল চলতি রূপরে হইব হিসাব খাতা দেখিব সব
লেখি রাখি কিন্তু দেখিবু নাই, আৰু কন্দাৰ কলমে লিখিলি নাই, পত্ৰ ৰঙাৰে চাৰি কলি যাত তাপৰে লিখ নহিলা সম্ভূত কৰিম কলাৰ পাই ভাবরে বাইলে দিন ভাবরে ভরিলে দিন